ସତ୍ୟ ମା ମହାରଣା ଛଅଷଠି ୱାର୍ଡରୁ କହୁଛି ସୁକବିହାର। ଆମ ସାହିରେ କୁକୁର ହଉଛି, ଗାଈ ହଉଛି, ଆଉ ଅଳିଆ କିଏ ନଉନାହାନ୍ତି। 4-5 ଦିନ ହେଲା ପଡିଛି, ଡ୍ରେନ ସଫା ହଉନି। ଦୟା କରିକିରି ଆମର ଟିକେ ଡ୍ରେନ ସଫା କର। ସେ ଗାଈ ହଗୁଛି ଯେ ସେଟା ଟିକେ ଉଠେଇକି ନିଅ। କୁକୁର ହଗୁଛି, ଆଉ ଆମେ ଆଉ କଣ କରୁ? ଆମ ଅବସ୍ଥା ହେଇକି ରହୁଛି ବସ୍ତିରେ। ଘର ଅଳିଆ ନଉଛନ୍ତି, ଆଉ ସାହିର ଅଳିଆ ଉଠଉନାହାନ୍ତି।